तो मैं डर गया सोचने का तो नहीं ସବୁଦିନ ଆମକୁ ଦରକାର, କେବଳ ଆଜି ବୋଲି ନୁହଁ, ଆମକୁ ସବୁଦିନ ଦରକାର। ହାତ ଧୋଇବାର କାରଣ ହଉଛି ଆମେ ରୋଗରୁ ଯୋଉ ହାତ ଯଦି ଆମେ ନ ଧୋଇବା ସେଇଟା ଆମେ ଯଦି କୌଣସି ଖାଇଲେ କିମ୍ବା ଆଖିରେ ଜୀବାଣୁ ଗୁଡାକୁ ଆମ ଶରୀରକୁ ପ୍ରବେଶ କରିବ, ତା ଦ୍ଵାରା ଆମକୁ ବହୁତ କିଛି ରୋଗ ହବ। ତେଣୁ ଏଇ ଅଭ୍ୟାସଟା ରହିଲେ ଆମ ସମସ୍ତଙ୍କ ପାଇଁ ମାନେ ସ୍ୱାସ୍ଥ୍ୟ ପାଇଁ ଭଲ। ଆଉ ଘରର ମୁଖ୍ୟ ହେଉଛି, ଆଗରୁ ଯିଏ ପୁଅମାନେ ମୁଖ୍ୟ ଥିଲେ କିନ୍ତୁ ଏବେ ସବୁ ମହିଳାମାନେ।